ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତୀୟ ଅର୍ଥନୀତି ତଥା ଦୀର୍ଘକାଳୀନ ବିକାଶ କ୍ଷେତ୍ରରେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ସିଆଇଏସ୍ଏଫ୍ ବିନା ଦେଶର ଔଦ୍ୟୋଗିକ ବିକାଶ ଅସମ୍ଭବ ବୋଲି 57ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଇସିନା ବାର୍ତ୍ତାଳାପର ଦ୍ୱିତୀୟ ଦିନରେ ଗ୍ଲୋବାଲ୍ ସାଉଥ୍ ପାଇଁ ସ୍ଥିର ସାମୁଦ୍ରିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ। ସାବରିମାଳା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ରହଣି ପାଇଁ ଆଜିଠାରୁ ଆରମ୍ଭ ହେବ ଅନ୍ଲାଇନ୍ ବୁକିଂ ସୁବିଧା। ଏବଂ ଆଇସିସି ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷି ଭାରତର ଅର୍ଥନୀତିର ମେରୁଦଣ୍ଡ ଏବଂ ଦେଶର ଦୀର୍ଘକାଳୀନ ବିକାଶ ଯାତ୍ରା ପାଇଁ ଏକ ରଣନୈତିକ ସ୍ତମ୍ଭ। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି କୃଷି ଏବଂ ଗ୍ରାମୀଣ ପରିବର୍ତ୍ତନ ବିଷୟବସ୍ତୁ ଉପରେ ଏକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ସରକାର କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ନିରନ୍ତର ଭାବେ ଅନେକ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷର କେନ୍ଦ୍ର ବଜେଟ୍ କୃଷି ଏବଂ ଗ୍ରାମୀଣ ପରିବର୍ତ୍ତନକୁ ଏକ ଦୃଢ଼ ପ୍ରୋତ୍ସାହନ ପ୍ରଦାନ କରିଛି। ଶ୍ରୀ ମୋଦି କହିଛନ୍ତି, ଭାରତ ବର୍ତ୍ତମାନ ଖାଦ୍ୟଶସ୍ୟ, ଡାଲି ଏବଂ ତୈଳବୀଜରେ ରେକର୍ଡ ଉତ୍ପାଦନ କରୁଛି।
ଆଜ ଦାଲୋ ସେ ଲେକର ତିଲହନ ତକ ଦେଶ ରେକର୍ଡ ଉତ୍ପାଦନ କର ରହା ହେ। ଲେକିନ ଅବ ଜବ 21ଭି ସଦୀ କା ଦୁସରା କ୍ୱାର୍ଟର ଶୁରୁ ହୋ ଚୁକା ହେ ତବ କୃଷି କ୍ଷେତ୍ର କୋ ନଈ ଉର୍ଜା ସେ ଭରନା ଭି ଉତନା ହି ଆବଶ୍ୟକ ହେ। ଇସ ସାଲ କେ ବଜେଟ ମେ ଇସ ଦିଶା ମେ ନୟେ ପ୍ରୟାସ ହୁଏ ହେ। ଇସ ୱେବିନାର ମେ ଆପ ସଭି କେ ବିଚ ହୁଇ ଚର୍ଚ୍ଚା ବଜେଟ ପ୍ରାବଧାନ କୋ ଜଲ୍ଦ ସେ ଜଲ୍ଦ ଜମିନ ପର ଉତାରନେ ମେ ମଦଦ କରେଙ୍ଗେ।
ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ପ୍ରାୟ 10 କୋଟି ଚାଷୀ 4 ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷ କୋଟି ଟଙ୍କାର ଅଭିଯୋଗର ସମାଧାନ କରାଯାଇଛି। କେନ୍ଦ୍ର ସରକାର ପ୍ରାୟ 9 କୋଟିରୁ ଅଧିକ ଡିଜିଟାଲ କୃଷକ ପରିଚୟପତ୍ର ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ସିଆଇଏସ୍ଏଫ୍ ବିନା ଦେଶର ଔଦ୍ୟୋଗିକ ବିକାଶ ଅସମ୍ଭବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସିଆଇଏସ୍ଏଫ୍ର 57ତମ ପ୍ରତିଷ୍ଠା ଦିବସ ସମାରୋହରେ କଟକ ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ କ୍ୟାମ୍ପ ଅଫିସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରାଯିବ। ମାଓବାଦୀଙ୍କ ମୂଳୋତ୍ପାଟନରେ ସିଆଇଏସ୍ଏଫ୍ର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି।
सभी बलिदानी सीआईएसएफ के कर्मियों के परिवारजनों को मैं कहना चाहता हूं कि आपके परिजनों के बलिदान ने देश को आर्थिक रूप से मजबूत होने में बहुत बड़ी भूमिका दी है। सीआईएसएफ हमेशा अपने कर्तव्यों से पीछे नहीं हटी। आज यहां पर 9 राष्ट्रपति विशिष्ट सेवा पदक, 2 सर्वश्रेष्ठ वाहिनी पदक, ये इस बात का साक्षी है कि हर क्षेत्र में सीआईएसएफ ଉତ୍କୃଷ୍ଟ ପ୍ରଦର୍ଶନ କେ ଲିଏ ହମେଶା ତୟାର ରହତି ହେ।
ବୀରତ୍ୱ, ତ୍ୟାଗ, ବଳିଦାନ ଏବଂ ଏକାଗ୍ର ମନୋଭାବ ସହ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସିଆଇଏସ୍ଏଫ୍ ସର୍ବଦା ପ୍ରସ୍ତୁତ ରହିଥାଏ। ଆଗକୁ ବନ୍ଦରଗୁଡ଼ିକର ସୁରକ୍ଷା ଦାୟିତ୍ୱ ମଧ୍ୟ ସିଆଇଏସ୍ଏଫ୍କୁ ହସ୍ତାନ୍ତର କରାଯିବ। ଡ୍ରୋନ୍ ସୁରକ୍ଷାରେ ମଧ୍ୟ ସିଆଇଏସ୍ଏଫ୍ ନୋଡାଲ୍ ଏଜେନ୍ସି ରୂପରେ ଭୂମିକା ତୁଲାଉଛି। ସବୁ କ୍ଷେତ୍ରରେ ଉତ୍କୃଷ୍ଟ ଓ ବିଶିଷ୍ଟ ସେବା ପାଇଁ ସିଆଇଏସ୍ଏଫ୍ 13,700 ପଦକ ପ୍ରାପ୍ତ କରିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନରେ ସିଆଇଏସ୍ଏଫ୍ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଶ୍ରୀ ଶାହା ଏହି ଅବସରରେ ମହାପ୍ରଭୁଙ୍କୁ ପ୍ରଣାମ କରିବା ସହ ଓଡ଼ିଶାର ଶହୀଦ ବୀର ବାଜି ରାଉତ, ବକ୍ସି ଜଗବନ୍ଧୁ, ଜୟ ରାଜଗୁରୁ ଓ ବୀର ସୁରେନ୍ଦ୍ର ସ୍ୱାଇଁଙ୍କୁ ପ୍ରଣାମ ଜଣାଇଛନ୍ତି।
56 ସାଲୋ ମେ ସିଆଇଏସ୍ଏଫ୍ କେ ବୀରତା ଓର ବିଶିଷ୍ଟ ସେବା କେ ଲିଏ 13,700 ପଦକ ପ୍ରାପ୍ତ କରକର ଏକ ବଲ ଏ ନାତେ ଅପନି ଦକ୍ଷତା କା ପରିଚୟ ଦିଆ ହେ। ମେ ଏ ସଭି ଜବାନୋ କୋ ବଧାଇ ଦେନା ଚାହତା ହୁଁ। ମିତ୍ର ଆଜ ୟହାଁ ସେ 890 କରୋଡ କି 5 ଯୋଜନାଓ କା ଭୂମି ପୂଜନ ୟା ଲୋକାର୍ପଣ ହୁଆ।
ଶ୍ରୀ ଶାହା ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ ବିଭାଗ ସହ ଜଡ଼ିତ 1169 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର 69 ପ୍ରକଳ୍ପର ଉଦ୍ଘାଟନ ସହ 2116 କୋଟି ଟଙ୍କାର 130 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଏହାସହ ପାରାଦୀପରେ ଇଫ୍କୋ ସଲ୍ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶ୍ରୀ ଶାହା ଉତ୍ସର୍ଗ କରିବେ। ପରେ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିରେ ରାଜ୍ୟ ସମବାୟ ନୀତିର ପ୍ରକାଶନ, ନୂତନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦ୍ଘାଟନ, 20 ସାଇବର ଥାନା, ରାଜ୍ୟର ପ୍ରଥମ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଆଦି ରହିଛି। ଏହାସହ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି। କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି। କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ। ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି। ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ୍ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି, ଗ୍ଲୋବାଲ୍ ସାଉଥ୍ ପାଇଁ ଏକ ସ୍ଥିର ସାମୁଦ୍ରିକ ଅଭିବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ରାଇସିନା ବାର୍ତ୍ତାଳାପ 2026ର ଦ୍ୱିତୀୟ ଦିନରେ ମନ୍ତ୍ରୀସ୍ତରୀୟ ବକ୍ତବ୍ୟ ପ୍ରଦାନ କରି ସେ ଭାରତର ନିଷ୍ପତ୍ତି ଜାତୀୟ ସ୍ୱାର୍ଥ ଦ୍ୱାରା ପରିଚାଳିତ ଏବଂ କୌଣସି ଏକ ଗୋଷ୍ଠୀ ସହିତ ଜଡ଼ିତ ନୁହେଁ ବୋଲି କହିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ପରିବର୍ତ୍ତନ କରିବାର ଏକକ ପ୍ରୟାସକୁ ଭାରତ ବିରୋଧ କରେ ବୋଲି ସେ କହିଛନ୍ତି। ଶ୍ରୀ ସିଂହ କହିଛନ୍ତି, ୟୁକ୍ରେନ୍ ହେଉ କିମ୍ବା ପଶ୍ଚିମ ଏସିଆ, ଭାରତ ସଂଯୋଗୀକରଣ ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଭଳି ପଦକ୍ଷେପକୁ ଆଗକୁ ନେବା ସହିତ ନିରନ୍ତର ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱାରୋପ କରିଆସୁଛି। ଫିନ୍ଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟବ୍ କହିଛନ୍ତି, ଆମେରିକା ସହଯୋଗୀ ଏବଂ ଅଂଶୀଦାରମାନଙ୍କ ସହିତ ପରାମର୍ଶ ନ କରି ଅନେକ କାମ କରୁଛି। ଏଭଳି ପୂର୍ବରୁ ହେଉନଥିଲା ବୋଲି ସେ କହିଛନ୍ତି। ଆଜି ରାଇସିନା ବାର୍ତ୍ତାଳାପର ଏକ ଅଧିବେଶନରେ ଦିଲ୍ଲୀରେ ଲେଖକଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରି ଫିନ୍ଲ୍ୟାଣ୍ଡ ରାଷ୍ଟ୍ରପତି କହିଛନ୍ତି, ଆମେରିକା ଗ୍ଲୋବାଲ୍ ୱେଷ୍ଟରୁ ଧୀରେ ଧୀରେ ବିଚ୍ଛିନ୍ନ ହେଉଛି। ସେ କହିଛନ୍ତି, ଏଥିଯୋଗୁଁ ଗ୍ଲୋବାଲ୍ ନର୍ଥ ନୂତନ ଆଦର୍ଶଗତ ଗ୍ଲୋବାଲ୍ ୱେଷ୍ଟରେ ପରିଣତ ହେଉଛି। ଶ୍ରୀ ଷ୍ଟବ୍ କହିଛନ୍ତି, ଗ୍ଲୋବାଲ୍ ସାଉଥ୍ ନେତୃତ୍ୱ ନେବା ପାଇଁ ପ୍ରତିଷ୍ଠାନଗୁଡ଼ିକର କ୍ଷମତା ଗଠନରେ ପରିବର୍ତ୍ତନ କରିବା ଜରୁରୀ ହୋଇପଡ଼ିଛି। କେରଳରେ ପ୍ରସିଦ୍ଧ ସାବରିମାଳା ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ରହଣି ପାଇଁ ଆଜିଠାରୁ ଅନ୍ଲାଇନ୍ ବୁକିଂ ସୁବିଧା ଆରମ୍ଭ ହେଉଛି। ଆଗାମୀ ମିନମ୍ ମାସ ପୂଜା ଏବଂ ବାର୍ଷିକ ମନ୍ଦିର ମହୋତ୍ସବ ପାଳନ ହେବାକୁ ଥିବାରୁ ଅନ୍ଲାଇନ୍ ବୁକିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ତୀର୍ଥଯାତ୍ରୀମାନେ ସରକାରୀ ୱେବ୍ସାଇଟ୍ ଅନ୍ଲାଇନ୍ tdb.com ମାଧ୍ୟମରେ କୋଠରୀ ସଂରକ୍ଷଣ କରିପାରିବେ। ମିନମ୍ ମାସ ପୂଜାର ଅଂଶ ଭାବରେ ଚଳିତ ମାସ 14-19 ତାରିଖ ପର୍ଯ୍ୟନ୍ତ ଦର୍ଶନ ଉପଲବ୍ଧ ହେବ। ମନ୍ଦିର ମହୋତ୍ସବ ପାଇଁ ଭକ୍ତମାନେ ଚଳିତ ମାସ 22 ତାରିଖରୁ ଏପ୍ରିଲ 1 ତାରିଖ ପର୍ଯ୍ୟନ୍ତ ମନ୍ଦିର ପରିଦର୍ଶନ କରିପାରିବେ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଇନ୍ଧନ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା ଏବଂ ଦେଶକୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ବାୟୋଗ୍ୟାସ୍ ହେଉଛି ସର୍ବୋତ୍ତମ ବିକଳ୍ପ। ଆଜି ପୁଣେର ଯଶୱନ୍ତ ରାଓ ଚୌହାନ ବିକାଶ ପ୍ରଶାସନ ଏକାଡେମୀରେ ଆୟୋଜିତ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ସମ୍ମିଳନୀ 2026ର ଉଦ୍ଘାଟନ ଅବସରରେ ସେ ଏହା କହିଛନ୍ତି। ଭାରତୀୟ ସବୁଜ ଶକ୍ତି ମହାସଂଘର ଅଧ୍ୟକ୍ଷ ପ୍ରମୋଦ ଚୌଧୁରୀ ଏବଂ ସାଂସଦ ଡକ୍ଟର ଟି କୃଷ୍ଣ ପ୍ରସାଦ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଇସ୍ରାଏଲି ବାୟୁସେନା ଆଜି ହିଜବୋଲାର ବିରୁତ ମୁଖ୍ୟାଳୟ ଏବଂ ଲେବାନନରେ ସାମରିକ ଭିତ୍ତିଭୂମି ଥିବା 10 ଉଚ୍ଚ ଅଟ୍ଟାଳିକା ଉପରେ ଆକ୍ରମଣ କରିଛି। ଇସ୍ରାଏଲ କହିଛି ଯେ ଆକ୍ରମଣର ଅଂଶସ୍ୱରୂପ କାର୍ଯ୍ୟନିର୍ବାହୀ ପରିଷଦର ମୁଖ୍ୟାଳୟ ଏବଂ ମାନବବିହୀନ ବିମାନଯାନ ବହନ କରୁଥିବା ଏକ ଗୋଦାମ ଉପରେ ଆକ୍ରମଣ କରାଯାଇଥିଲା। ଇରାନ ସମର୍ଥିତ ହିଜବୋଲା ଇସ୍ରାଏଲ ଉପରେ ଆକ୍ରମଣରେ ଏହି ଯାନ ବ୍ୟବହାର କରୁଥିବା ଜଣାପଡ଼ିଥିଲା। ଭାରତ ଆଇସିସି ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି। ଗତ ରାତିରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡକୁ 7 ରନ୍ରେ ପରାସ୍ତ କରି ଭାରତକୁ ଏହି ସଫଳତା ମିଳିଛି। ଆସନ୍ତା ରବିବାର ଦିନ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଚଳିତ ଆଇସିସି ପୁରୁଷ T20 ବିଶ୍ୱକପ୍ର ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ନିମନ୍ତେ ଭାରତର ଏକମାତ୍ର ଖେଳାଳି ଭାବେ ସଞ୍ଜୁ ସାମସନ୍ଙ୍କୁ ତାଲିକାରେ ସାମିଲ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତୀୟ ଅର୍ଥନୀତି ତଥା ଦୀର୍ଘକାଳୀନ ବିକାଶ କ୍ଷେତ୍ରରେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ସିଆଇଏସ୍ଏଫ୍ ବିନା ଦେଶର ଔଦ୍ୟୋଗିକ ବିକାଶ ଅସମ୍ଭବ ବୋଲି 57ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ରାଇସିନା ବାର୍ତ୍ତାଳାପର ଦ୍ୱିତୀୟ ଦିନରେ ଗ୍ଲୋବାଲ୍ ସାଉଥ୍ ପାଇଁ ସ୍ଥିର ସାମୁଦ୍ରିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ। ସମ୍ବାଦ ଶେଷ ହେଲା।